ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ଆଜି ସଂସଦରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ. ଆୟକର ବିଲ୍ 2025 ବାଚନିକ ଭୋଟ୍ରେ ଗୃହୀତ ହେଲା ଲୋକସଭାରେ. କୃଷକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର, କହିଲେ କୃଷିମନ୍ତ୍ରୀ. ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ବିକାଶ ସହିତ ଡିଜିଟାଲ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି ବିଭାଗୀୟ ମନ୍ତ୍ରୀ. ଦେଶର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା. ଏବଂ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ 7 ମହିଳାଙ୍କ ମୃତ୍ୟୁ, ମୃତକଙ୍କ ପରିବାରବର୍ଗଙ୍କୁ 2,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ. ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହର କାର୍ଯ୍ୟ ଆଜି ଅନେକାଂଶରେ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇଛି. ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ଦାବି କରି ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ ଜାରି ରଖିଥିଲେ. ଲୋକସଭାକୁ ପର୍ଯ୍ୟାୟକ୍ରମେ 2 ମୁଲତବୀ ରଖାଯାଇଥିଲା. ଅପରାହ୍ନ 4 ପରେ ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି ଆୟକର ବିଲ୍ ସମେତ 2 ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହରେ ପାରିତ ହୋଇଥିଲା. ଏହାପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ନ ହେବାରୁ ଆଜି ପାଇଁ ମୁଲତବୀ ରଖାଯାଇଛି. ସେହିଭଳି ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ମୁଲତବୀ ରଖାଯାଇଥିଲା. ଅପରାହ୍ନ 3 ସମୟରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ମଣିପୁର ବଜେଟ୍ 2025-26 ସମେତ ଅନ୍ୟ କେତେକ ବିଧେୟକ ପାରିତ ହୋଇଥିଲା. ପରେ ଆଜି ଦିନକ ପାଇଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି. ସଂସଦରେ ବିରୋଧୀ ଦଳଙ୍କ ଏଭଳି ଆଚରଣକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ନାପସନ୍ଦ କରିଛନ୍ତି. ସଂସଦରେ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ନ କରି ବିରୋଧୀ ଦଳଗୁଡ଼ିକ ଦିଶାହୀନ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।
आज स्पष्ट हो गया है कि राहुल गांधी जी सहित विपक्ष के सभी सांसद ना तो कोई चर्चा करना चाहते हैं, ना कोई कंस्ट्रक्टिव आउटकम में विश्वास करते हैं। इलेक्शन कमीशन को अपने संवैधानिक दायित्व को भी पूरा नहीं करने देना चाहते हैं। और इनका कोई हेतु SIR के विरोध में नहीं है, अपना झूठ अपनी चोरी छुपाने के लिए शायद ये पूरा यहाँ पे नाटक कर रहे हैं। इनका तो इतना बुरा हाल है कि आपस में इतना भी समझौता नहीं कर पाए कि 30 लोग कौन जाएंगे इलेक्शन कमीशन के पास चर्चा करने।
ଲୋକସଭାରେ ଆଜି କର ପ୍ରଦାନ ସଂଶୋଧନ ବିଧେୟକ 2025 ଏବଂ ଆୟକର ବିଲ୍ 2025 ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ବିହାରରେ କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରି ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ଜାରି ରହିବା ସତ୍ତ୍ୱେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ଗୁଡ଼ିକୁ ଆଗତ କରିଥିଲେ। ଆୟକର ବିଧେୟକ 2025 ମାଧ୍ୟମରେ 63 ବର୍ଷ ପୁରୁଣା ଆୟକର ନିୟମରେ ସଂଶୋଧନ କରାଯିବା ସହିତ ଏହାକୁ ଅଧିକ ସରଳ କରାଯାଇଛି। ଗତ ଫେବୃଆରୀ 13 ତାରିଖରେ ଲୋକସଭାରେ ଏହି ବିଲ୍ ଆଗତ କରାଯାଇଥିଲା। ଏହାପରେ ସମ୍ପୃକ୍ତ ବିଲ୍ର ଯାଞ୍ଚ ପାଇଁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। 31 ସଦସ୍ୟଙ୍କୁ ନେଇ ଗଠିତ କମିଟି ସର୍ବମୋଟ 285 ପରାମର୍ଶ ସହିତ ଗତ ଜୁଲାଇ 21 ତାରିଖରେ ରିପୋର୍ଟ ଦାଖଲ କରିଥିଲା। ସେହିଭଳି ଆଜି ଲୋକସଭାରେ ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟମ ସଂଶୋଧନ ବିଧେୟକ 2025 ମଧ୍ୟ ଆଗତ କରାଯାଇଛି। ଏହି ବିଧେୟକକୁ ଆଗତ କରି କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ କହିଛନ୍ତି, ଏହାଦ୍ୱାରା ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଖଣି ଓ ଖଣିଜ ପଦାର୍ଥ ବିକାଶ ଏବଂ ନିୟମ ସଂଶୋଧନ ଆଇନ 1957 ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରିବ। ଆଜି ରାଜ୍ୟସଭାରେ ମଧ୍ୟ ମଣିପୁର ବଜେଟ୍ 2025-26, ମଣିପୁର ଦ୍ରବ୍ୟ ଓ ସେବାକର ସଂଶୋଧନ ବିଧେୟକ 2025 ଏବଂ ଗୋଆରେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜନଜାତି ବର୍ଗର ପ୍ରତିନିଧିତ୍ୱ ସମ୍ପର୍କିତ ବିଧେୟକ ଭଳି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ମଧ୍ୟ ପାରିତ ହୋଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ଶସ୍ୟବୀମା ଯୋଜନା କ୍ଷେତ୍ରରେ ବିବିଧ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ରାଜସ୍ଥାନର ଝୁନ୍ଝୁନ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରିବା ଅବସରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି, ସରକାରଙ୍କ ଏଭଳି ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶର ଯେକୌଣସି ଗ୍ରାମରେ ଶସ୍ୟଜନିତ କ୍ଷତି ହେଲେ ସମ୍ପୃକ୍ତ ଚାଷୀ ଏହାର ବୀମା ରାଶି ପାଇବାରେ ସକ୍ଷମ ହୋଇପାରୁଛି। 2016 ମସିହାରୁ ଆଜି ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଷୀଙ୍କୁ 2,12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଶସ୍ୟ ବୀମା ଆକାରରେ ପ୍ରଦାନ କରାଯାଇ ସାରିଛି ବୋଲି କୃଷିମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଚାଷୀମାନଙ୍କ ଆୟ ବୃଦ୍ଧି କରି ସେମାନଙ୍କୁ ସମୃଦ୍ଧ କରିବା ଦିଗରେ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କୌଣସି ସ୍ଥିତିରେ ମଧ୍ୟ କୃଷକମାନଙ୍କ ସ୍ୱାର୍ଥହାନି ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
और जल्दी सफलता प्राप्त करेंगे ताकि दुनिया का मुकाबला कर सकें। एक धन्यवाद मैं अपने प्रधानमंत्री जी को देना चाहता हूँ। दुनिया के ताकतवर देश समझौता करो, हमारे देश के कृषि उत्पाद गेहूं चावल मक्का सब भारत में बिना ड्यूटी के आने दो। किसान भाइयों अपने देश में आ जाता तो हमारी फसलों की कीमत बहुत गिर जाती और हमारा किसान बर्बाद हो जाता। लेकिन तय किया प्रधानमंत्री जी ने कि चाहे कितना ही व्यक्तिगत नुकसान हो जाए मैं तैयार हूँ, लेकिन किसानों का नुकसान नहीं होने दूंगा, किसानों के हित से कोई समझौता नहीं करूंगा।
ଶ୍ରୀ ଚୌହାନ ଆଜି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା ମାଧ୍ୟମରେ 35 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ 3,900 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ବିକାଶ ସହିତ ନବସୃଜନତା ଉପରେ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବିଏସ୍ଏନ୍ଏଲ୍ ଏବଂ 4 ବିଶ୍ୱସ୍ତରୀୟ ଅଗ୍ରଣୀ ବୈଷୟିକ ଜ୍ଞାନ ସମ୍ପନ୍ନ କମ୍ପାନୀ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରକୁ ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଡିଜିଟାଲ୍ ଭାରତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
आज बहुत महत्वपूर्ण दिवस है मध्य प्रदेश के लिए, जबलपुर के लिए, पूरे भारतवर्ष के लिए। प्रधानमंत्री नरेंद्र मोदी जी के नेतृत्व में जो एक नया सूर्योदय, जहां देश के मानव संसाधन को नया प्रशिक्षण विश्व स्तरीय कंपनीज के द्वारा दिया जा रहा है, चाहे वो क्वालकॉम हो, सिस्को हो, नोकिया हो, अनेक कंपनीज हो, और ये शुरूआत जबलपुर में की जा रही है बाबा साहब भीमराव अम्बेडकर टेलीकॉम ट्रेनिंग इंस्टीट्यूट के अंतर्गत।
ପାକିସ୍ତାନ ସେନାଧ୍ୟକ୍ଷ ଆସିମ୍ ମୁନିର୍ଙ୍କ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକକୁ ଭାରତ ତୀବ୍ର ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଦେଶର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କୌଣସି ପ୍ରକାର ପରମାଣୁ ଅସ୍ତ୍ର ପ୍ରୟୋଗ ଜନିତ ଧମକ ନିକଟରେ କୌଣସି ସ୍ଥିତିରେ ମୁଣ୍ଡ ନୁଆଇବ ନାହିଁ ବୋଲି ଭାରତ ପୂର୍ବରୁ ସ୍ୱଷ୍ଟ କରିସାରିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନ ନୂତନ ଜୀବନ ଲାଗି ଅବଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନେଟୋର ଯୁଗ୍ମ ନିର୍ଦ୍ଦେଶକ ସାଇନି ସୁମନ ପ୍ରଧାନ ଏବଂ ଭାରତୀୟ ଚକ୍ଷୁ ବ୍ୟାଙ୍କ ସଂଘର ମହାସଚିବ ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112371717 ଓ 0112331444 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ମହାରାଷ୍ଟ୍ରର ପୁନେ ଜିଲ୍ଲା ଅନ୍ତର୍ଗତ ଖେତ୍ ତାଲୁକାରେ ଗୋଟିଏ ଜିପ୍ 100 ଫୁଟ ଗଭୀର ଏକ ଖାତ ମଧ୍ୟକୁ ଖସିପଡ଼ିବାରୁ 7 ମହିଳାଙ୍କ ମୃତ୍ୟୁ ହେବା ସହିତ ଅନ୍ୟ 31 ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ମହିଳା ଯାତ୍ରୀମାନେ କୁନ୍ଦେଶ୍ୱର ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ମୃତକଙ୍କର ନିକଟତମ ଆତ୍ମୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଚୀନ୍ର ଚେଙ୍ଗୁଡ଼ୁଠାରେ ଚାଲିଥିବା ବିଶ୍ୱ କ୍ରୀଡ଼ା ପ୍ରତିଯୋଗିତା 2025ର ମହିଳା 52 କିଲୋଗ୍ରାମ ବର୍ଗରେ ଭାରତର ନମ୍ରତା ବାତ୍ରା ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ନମ୍ରତା ସେମିଫାଇନାଲରେ ଫିଲିପାଇନ୍ସର କ୍ରିଜାନ୍ ଫେତ୍ କୋଲାଡୋଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଫାଇନାଲରେ ଚୀନ୍ର ମେଙ୍ଗିଉ ଚେନ୍ଙ୍କ ସହିତ ତାଙ୍କର ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ଆଜି ସଂସଦରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ। ଆୟକର ବିଲ୍ 2025 ବାଚନିକ ଭୋଟ୍ରେ ଗୃହୀତ ହେଲା ଲୋକସଭାରେ। କୃଷକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର, କହିଲେ କୃଷିମନ୍ତ୍ରୀ। ଏବଂ ଯୋଗାଯୋଗ କ୍ଷେତ୍ରରେ ଦକ୍ଷତା ବିକାଶ ସହିତ ଡିଜିଟାଲ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି ବିଭାଗୀୟ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।